26 ଯିହୋଶୁଆ ସମସ୍ତ ଲୋକଙ୍କୁ ଈଶ୍ୱରଙ୍କ ସମ୍ମୁଖରେ ଉପସ୍ଥିତ କରାଇଲେ। ପରମେଶ୍ୱର ଯିହୋଶୁଆଙ୍କୁ ପାପ କରିଥିବା ଆଖନକୁ ଦେଖାଇଲେ। ଯିହୋଶୁଆ ଆଖନକୁ କହିଲେ, ତୁମ୍ଭେ କ'ଣ କରିଅଛ ମୋତେ କୁହ। ତହୁଁ ଆଖନ କହିଲେ, ଏହା ସତ୍ୟ, ମୁଁ ଈଶ୍ୱରଙ୍କ ବିରୁଦ୍ଧରେ ପାପ କରିଅଛି। ଜିରିଖର ଯୁଦ୍ଧ ବେଳେ ସୁନ୍ଦରର ବସ୍ତ୍ର, ରୂପା ଓ ସୁନାଖଣ୍ଡ ମୁଁ ଚୋରି କଲି। ଆଖନର ବାସସ୍ଥାନରୁ ତାହା ଲୋକମାନେ ବାହାର କଲେ। ତହିଁରେ ଈଶ୍ୱରଙ୍କ ନିର୍ଦ୍ଦେଶ ଅନୁସାରେ ଆଖନକୁ ମୃତ୍ୟୁଦଣ୍ଡ ଦିଆଗଲା। କ୍ରୋଧରୁ ନିବୃତ୍ତ ହୋଇ ପରମେଶ୍ୱର କହିଲେ, ସମସ୍ତ ସୈନ୍ୟକୁ ନେଇ ଅୟନଗର ବିରୁଦ୍ଧରେ ଯୁଦ୍ଧ କର, ଭୟ କର ନାହିଁ, ତାହା ତୁମ୍ଭ ହସ୍ତରେ ସମର୍ପଣ କଲୁ। ଈଶ୍ୱରଙ୍କ ବାଧ୍ୟ ହୋଇ ଇସ୍ରାଏଲ ଜୟ ଲାଭ କଲା।